ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ ଜୁହାର। ପହଲା ମୁଖିଆ ଖବର। କଲାକୃତି ଜରିଏ ଭିନ୍ ଭିନ୍ ସଂସ୍କୃତି ସାଙ୍ଗେ ମନୁଷ ଯୋଡ଼ି ହୋଇଥିସି କହିଲେ ରାଷ୍ଟ୍ରପତି। 48 ଜଣଙ୍କୁ ପ୍ରଦାନ କଲେ ଜାତୀୟ ହସ୍ତଶିଳ୍ପ ପୁରସ୍କାର। ସପ୍ତଦଶ ବିଧାନସଭାର ଶୀତ ଅଧିବେଶନ ଆଜି ହେଲା ଶେଷ। ରାଇଜେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ର 150 ବଛର ପୂର୍ତ୍ତି ଅବସରରେ ବଛର ସାରା ହେବା କାର୍ଯ୍ୟକ୍ରମ। ଆଉର କଟକ ବାରବାଟୀ ଷ୍ଟାଡିୟମ୍ରୁ ମୂଲ ହେଲା ଭାରତ ଆଉ ଦକ୍ଷିଣ ଆଫ୍ରିକା ଭିତରେ T20 କ୍ରିକେଟ୍ ମ୍ୟାଚ୍। ଟସ୍ ଜିତିକରି ପହିଲା ବୋଲିଂ ନିଷ୍ପତ୍ତି ନେଲା ଦକ୍ଷିଣ ଆଫ୍ରିକା। ଏଥର ପୂରା ଖବର। ହସ୍ତଶିଳ୍ପ ଖାଲି ଗୋଟିଏ ସାଂସ୍କୃତିକ ପରିଚୟ ନୁହେଁ, ଏଟା ଲୋକମାନଙ୍କର ଜୀବନଧାରଣର ଗୋଟିଏ ପ୍ରମୁଖ ଅଙ୍ଗ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍। ନୂଆଦିଲ୍ଲୀ ନୟତୀୟ ହସ୍ତଶିଳ୍ପୀମାନଙ୍କୁ 2023-24 ଆର୍ଥିକ ବଛର ଲାଗି ଜାତୀୟ ହସ୍ତଶିଳ୍ପ ପୁରସ୍କାର ପ୍ରଦାନ କରିକରି ରାଷ୍ଟ୍ରପତି କହିଛନ୍, କଳାକୃତି ଜରିଏ ଭିନ୍ ଭିନ୍ ସଂସ୍କୃତି ସାଙ୍ଗେ ମନୁଷ ଯୋଡ଼ି ହୋଇଥିସି ଆଉ ତାଙ୍କର ଭିତରେ ସୁସମ୍ପର୍କ ଗଢ଼ି ଉଠିଥିସି। ଇ ପୁରସ୍କାର କଳା ଉତ୍କର୍ଷତାକେ ସ୍ୱୀକୃତି ଦେବାର ସହିତ ଦେଶର ସମୃଦ୍ଧ ଆଉ ବିବିଧ ହସ୍ତଶିଳ୍ପ ଐତିହ୍ୟର ସଂରକ୍ଷଣ ଆଉ ପ୍ରୋତ୍ସାହନ ଲାଗି ସରକାରଙ୍କର ପ୍ରତିବଦ୍ଧତାକେ ଦର୍ଶାଉଛେ ବୋଲି ରାଷ୍ଟ୍ରପତି କହିଛନ୍। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଏ ଅବସରରେ 12 ଜଣ କାରିଗରଙ୍କୁ ଶିଳ୍ପୀ ଗୁରୁ ପୁରସ୍କାର ଆଉ 36 ଜଣଙ୍କୁ ହସ୍ତଶିଳ୍ପ ବର୍ଗଥି ଜାତୀୟ ପୁରସ୍କାର ପ୍ରଦାନ କରିଛନ୍। ସପ୍ତଦଶ ବିଧାନସଭାର ଶୀତ ଅଧିବେଶନ ଧାରିତ ସମୟ ଆଗନୁ ଆଜି ଶେଷ ହୋଇଛି। 29 କାର୍ଯ୍ୟଦିବସନୁ ଗୃହ ମାତ୍ର 11 ଦିନ ଚାଲବା ଋତୁରୁ ବାଚସ୍ପତି ସୁରମା ପାଢ଼ୀ ଗୃହକେ ଆଜି ଅନିର୍ଦ୍ଦିଷ୍ଟ ସମୟ ଲାଗି ମୁଲତବୀ କରିଛନ୍। ସରକାରୀ ଦଳର ମୁଖ୍ୟ ସଚେତକ ସୁରଜ ପ୍ରଧାନ ଗୃହନୁ ମୁଲତବୀ ପ୍ରସ୍ତାବ ଆଗତ କରିଥିଲେ। ପ୍ରସ୍ତାବକେ ବିଧାୟକ ସନାତନ ବିଜୁଲି ଗୌରୀଶଙ୍କର ମାଝୀ ସମର୍ଥନ କରିଥିଲେ। ତା ଋତୁରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସ ଦଳର ନେତା ରାମଚନ୍ଦ୍ର କାଡ଼ାମ ବକ୍ତବ୍ୟ ରଖିଥିଲେ। ତା ଋତୁରୁ ଗୃହ ମୁଲତବୀ ହୋଇଥିଲା। ଏହି ଅଧିବେଶନଟି 17,440 କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ଗୃହନ ଅନୁମୋଦିତ ହୋଇଛି। ବନ୍ଦେ ମାତରମ୍ ଗୀତର 150 ବଛର ପୂର୍ତ୍ତି ସମାରୋହ ବଛର ସାରା ରାଜ୍ୟବ୍ୟାପୀ ପାଳନ କରବାର ଲାଗି ନିଷ୍ପତ୍ତି ନିଆଯାଇଛି। ବନ୍ଦେ ମାତରମ୍ ଖାଲି ଗୋଟିଏ ଗୀତ ନୁହେଁ, ଏଟା ଭାରତର ଆତ୍ମାୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ବିଧାନସଭାନୁ ଆଜି ରାଷ୍ଟ୍ରଗୀତ ବନ୍ଦେ ମାତରମ୍ର 150 ବଛର ପୂର୍ତ୍ତି ଅବସରରେ ହୋଇଥିବାର ଆଲୋଚନାଥି ଭାଗ ନେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଗୀତ ଆମକୁ ଭାରତୀୟ ସ୍ୱାଧୀନତା ସଂଗ୍ରାମର ସଂଘର୍ଷ ବାବ୍ଦେ ସ୍ୱର କରାସି ବୋଲି କହିଛନ୍। ବନ୍ଦେ ମାତରମ୍ର 150 ବଛର ପୂର୍ତ୍ତି ସମାରୋହ ବଛର ସାରା ରାଇଜେ ପାଳନ କରବାରକେ ବିଧାନସଭାନୁ ଆଜି ନିଷ୍ପତ୍ତି ନିଆଯାଇଛି। ଗୃହନୁ ଆଜି ସକାଳବେଳା ଓଡ଼ିଆ ଭାଷା ସାହିତ୍ୟ ଆଉ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏ ବାବଦ ଗୋଟିଏ ସଂକଳ୍ପ ଆଗତ କରିଥିଲେ। ସର୍ବସମ୍ମତି ସଂକଳ୍ପ ଗୃହନୁ ଅନୁମୋଦିତ ହୋଇଥିଲା। ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଆଉ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ ସଂକଳ୍ପ ବାବଦେ ଗୃହନୁ ନିଜ ନିଜର ଦଳର ଆଭିମୁଖ୍ୟ ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କର ବକ୍ତବ୍ୟ ଉତ୍ତରୁ ସଂକଳ୍ପ ଗୃହନୁ ଅନୁମୋଦିତ ହୋଇଥିଲା। ବିଧାନସଭାନୁ ଆଜି ଓଡ଼ିଶା ବିଧାନସଭା ସଦସ୍ୟ, ବାଚସ୍ପତି, ଉପବାଚସ୍ପତି ଆଉ ମନ୍ତ୍ରୀମାନଙ୍କର ଦରମା, ଭତ୍ତା ଆଉ ପେନ୍ସନ୍ ବାବଦ 4 ବିଲ୍ ପାରିତ ହୋଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଗୃହନୁ ଏ ବାବଦ 4 ବିଧେୟକ ଆଗତ କରିଥିଲେ। ଇତାରାଗନୁ 2017 ମସିହାତି ଦରମା ଭତ୍ତା ସଂଶୋଧନ କରାଯାଇଥିଲା। ଏହାଦେ ମୁଦ୍ରାସ୍ଫୀତି ହାର, ଦରମା ଆଉ ଭତ୍ତାକେ ନଜରଥି ରଖିକରି ଉପଦେଷ୍ଟା କମିଟିର ସୁପାରିଶ ଅନୁସାରେ ଦରମା ଭତ୍ତା ବଢ଼ାବା ଲାଗି ନିଷ୍ପତ୍ତି ନିଆଯାଇଛି ବୋଲି ମନ୍ତ୍ରୀ ଡକ୍ଟର ମହାଲିଂ କହିଛନ୍। ବିଲ୍ ବାବଦ ଆଲୋଚନାଥି ଭାଗ ନେଇକରି ଶାସକ ଆଉ ବିରୋଧୀ ଦଳର ସଦସ୍ୟମାନେ ସମର୍ଥନ ଜଣାଇଥିଲେ। ରାଇଜେ ପାଖାପାଖି 16,178 ହେକ୍ଟର ଜମିକେ ଏପ୍ତକ ଜବଲଦଖଲନୁ ମୁକୁଲାଯାଇଛି ବୋଲି ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଆଜି ବିଧାନସଭାନୁ କହିଛନ୍। ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍, ଜଙ୍ଗଲ ଜମିକେ ମୁକୁଲାବାର ଲାଗି ଜବଲଦଖଲକାରୀଙ୍କ ବିରୋଧରେ 7,580 ମାମଲା ରୁଜୁ କରାଯାଇଛି। ଶିକ୍ଷା ଆଉ ଗବେଷଣା କ୍ଷେତ୍ରରେ ଭାରତ ଆଉ ସାଉଦି ଆରବର ସହଯୋଗ ଆହୁରି ମଜବୁତ ହେବା ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନୂଆଦିଲ୍ଲୀନ ଆଜି ଭାରତ ଗସ୍ତି ଆସିଥିବାର ସାଉଦି ଆରବର ଶିକ୍ଷାମନ୍ତ୍ରୀ ୱାଇବି ଅବଦୁଲ୍ଲା ଅଲ୍ ବେନିୟାନ୍ଙ୍କୁ ଭେଟିକରି ଦୁଇ ଦେଶ ଭିତରେ ଶିକ୍ଷା ସହଯୋଗ ବାବଦେ ଆଲୋଚନା କରିଛନ୍। ଏ ଅବସରରେ ଦୁଇ ଦେଶର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍ ସ୍ଥାପନ କରିବାର ଉପରେ ଆଲୋଚନା ହୋଇଥିଲା। ଆପଣମାନେ ଖବର ଶୁଣିଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କଟକ ବାରବାଟୀ ଷ୍ଟାଡିୟମ୍ରୁ ଭାରତ ଆଉ ଦକ୍ଷିଣ ଆଫ୍ରିକା ଭିତରେ T20 କ୍ରିକେଟ୍ ମ୍ୟାଚ୍ ମୁଲ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାରୋହଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଖେଲ୍ ମୁଲ କରିଛନ୍। ଦକ୍ଷିଣ ଆଫ୍ରିକା ଦଳ ଟସ୍ ଜିତିକରି ପହେଲା ବୋଲିଂ କରବାର ନିଷ୍ପତ୍ତି ନେଇଥିବାର ବେଳେ ଭାରତୀୟ ଦଳର ଶୁଭମନ୍ ଗିଲ୍ ଆଉ ଅଭିଷେକ ଶର୍ମା ଓପନିଂ ବ୍ୟାଟିଂ କରୁଛନ୍। ବାରବାଟୀ ଷ୍ଟାଡିୟମ୍ରୁ ଏଥର 42,000 ଦର୍ଶକ ବସିକରି ମ୍ୟାଚ୍ ଦେଖୁଛନ୍। କ୍ରିକେଟ୍ ମ୍ୟାଚ୍କେ ନେଇକରି କମିଶନରେଟ୍ ପୁଲିସ୍ ତରଫ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିଲାଗି 50 ପ୍ଲାଟୁନ୍ ଫୋର୍ସ ଆଉ 300 ପୁଲିସ୍ ଅଧିକାରୀ ନିୟୋଜିତ ହୋଇଛନ୍। ଓଡ଼ିଶାର କୃଷି ବିକାଶକେ ବରକସ କରବାର ଲାଗି ରାଜ୍ୟ କୃଷି ଆଉ କୃଷକ ସଶକ୍ତିକରଣ ବିଭାଗ ଆଉ ଦୁଇଟା ସଂସ୍ଥା ଭିତରେ ଦୁଇଟା ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟ ଅଦା ହଲ୍ଦୀ ଆଉ ଶ୍ରୀଅନ୍ନ ମୂଲ୍ୟ ଶୃଙ୍ଖଳ ବିକାଶକେ ବରକସ କରବାର ସହିତ କୃଷି ଆଧୁନିକୀକରଣ ଆଉ ବଜାର ସଂଯୋଗକେ ତହକାବାର ଲାଗି ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସେନ୍ତା ଓଡ଼ିଶାରେ ଡିଜିଟାଲ୍ ମୋବାଇଲ୍ ଆଧାରିତ ସମ୍ପ୍ରସାରଣ ସେବା, କୃଷି ସମୃଦ୍ଧି ହେଲ୍ପଲାଇନ୍ର ପରିଚାଳନା ଆଉ ଦେଖରେଖ ଲାଗି ଆଉ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏ ବୁଝାମଣାପତ୍ର ସରକାରଙ୍କୁ ଅପହଞ୍ଚ ଇଲାକାର ଲୁକର ପାଖେ ପହଞ୍ଚାବାର ସହିତ ସେମାନଙ୍କର ଦରକାର ସମୟଥି ସରକାରୀ ସାହା ଯୋଗାଇ ଦେବାର୍ଥି ସହଯୋଗ କରବା ବୋଲି ଏ ଅବସରରେ ଉପସ୍ଥିତ ରହିକରି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ କହିଛନ୍। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶା ତରଫ କଳା ବିଜ୍ଞାନ ବାଣିଜ୍ୟ ଉପଶାସ୍ତ୍ରୀ ଧନ୍ଦାମୂଳକ ପାଠ୍ୟକ୍ରମଥି 11 ଶ୍ରେଣୀନ ନାଁ ଲେଖାବାର୍କେ 4 ନମ୍ବର ଖେପ୍ ଅନ୍ଲାଇନ୍ ଆଡ୍ମିସନ୍ ତାରିଖ ଘୋଷଣା କରାଯାଇଛି। ସାମ୍ସ ପୋର୍ଟାଲ୍ ଜରିଏ ଆବାକାଲିଠାନୁ ନାଁ ଲେଖା ପ୍ରକ୍ରିୟା ମୂଲ ହେବା। ଏ ବାବଦେ ଅତକା ଜାନ୍ବାର ଲାଗି ଛାତ୍ରଛାତ୍ରୀମାନେ www.samsodisha.gov.in ଥି ଲଗ୍ଇନ୍ କରିପାରିବେ। କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ଆଜି ସାରା ରାଜ୍ୟ ପାଳନ କରାଯାଉଛି। ବିଧାନସଭା ପରିସର ନଥିବାର ତାଙ୍କର ପ୍ରତିମୂର୍ତ୍ତିଥି ଆଜି ସକାଳବେଳା ବାଚସ୍ପତି ସୁରମା ପାଢ଼ୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ ଆଉ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଉପସ୍ଥିତ ରହିକରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଓଡ଼ିଆ ଭାଷା, ସଂସ୍କୃତି ଆଉ ସାହିତ୍ୟ କ୍ଷେତ୍ରଥି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଅବଦାନ ସବୁବେଳେ ସୁର୍ତା ହୋଇକରି ରହିବା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ଦୁର୍ନୀତି ବିରୋଧୀ ଲୋକ ସଚେତନ କରବାର ଲାଗି ଆଉ ତାର ମୁକାବିଲା ଦିଗେ ମିଲି ଚେରେଷ୍ଟା ଲକ୍ଷ୍ୟଥି ଆଜି ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ପାଳନ କରାଯାଉଛି। 2003 ଅକ୍ଟୋବର 31 ତାରିଖ ମିଲିତ ଜାତିସଂଘ ମହାସଭାତି ଇ ଦିବସ ପାଳନ ବାବଦେ ନିଷ୍ପତ୍ତି ନିଆଯାଇଥିଲା। ଏ ବଛରର ଏ ଦିବସର ବାର୍ତ୍ତା ରହିଛି ଦୁର୍ନୀତି ବିରୋଧୀ ଯୁଆନ ପିଢ଼ିକେ ଏକଜୁଟ କରବାର। ଆଇବା ଶନିବାର ଦିନ ହେବାର୍କେ ଥିବା ରାଷ୍ଟ୍ରୀୟ ଲୋକ ଅଦାଲତଥି ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରକ କମ୍ପାନୀ TPWODL ଭିଲ୍ ଭାଗ ନେଉଛେ। ଉପଭୋକ୍ତାମାନେ ଅଦାଲତନୁ ଉପସ୍ଥିତ ରହିକରି ବିଦ୍ୟୁତ୍ ବିଲ୍ ବାବଦ ଭିନ୍ ଭିନ୍ ସମସ୍ୟା ଆଉ ଅଭିଯୋଗର ସମାଧାନ କରିପାରିବେ। ଏଥିଲାଗି TPWODL ତରଫ ତାର ସବୁ ସବ୍ ଡିଭିଜନ ଆଉ ସେକ୍ସନ ଅଫିସମାନଙ୍କେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଲୋକ ଅଦାଲତଥି ସାମିଲ ହେବାର୍କେ ଅଭିଯୋଗକାରୀମାନେ ପଞ୍ଜୀକରଣ କରବାର ଲାଗି ପାଖର ସବ୍ ଡିଭିଜନ ଅଫିସ ନହେଲେ ସେକ୍ସନ ଅଫିସନୁ ସାହାଯ୍ୟ ନେଇପାରିବେ ବୋଲି କମ୍ପାନୀ ତରଫ କୁହାଯାଇଛି। ବୌଦ୍ଧ ଜିଲ୍ଲା ଆଇନସେବା ପ୍ରାଧିକରଣ ତରଫ ନାରାୟଣପୁର ନଥିବାର ସ୍ୱତନ୍ତ୍ର ବିଦ୍ୟାଳୟନ ଦିବ୍ୟାଙ୍ଗମାନଙ୍କର ସମସ୍ୟା ଆଉ ସୁବିଧାକେ ନେଇକରି ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ପ୍ରତାପ କୁମାର ପାତ୍ରଙ୍କର ଅଧ୍ୟକ୍ଷତାତି ହୋଇଥିବା କାର୍ଯ୍ୟକ୍ରମଟି ଦିବ୍ୟାଙ୍ଗମାନଙ୍କର ସୁରକ୍ଷା ଆଉ ଉନ୍ନତି ଲାଗି ଦେଶେ ଥିବାର ଆଇନ ବାବଦେ ଅତିଥିମାନେ ବୁଝାଇଥିଲେ। ଦେବଗଡ଼ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟନୁ ଆଜି ଜିଲ୍ଲାର 29 ନୂଆ ମତଦାନ କେନ୍ଦ୍ର ବାବଦ ଆଲୋଚନା ବୈଠକ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ରେବେକା ବେଲୁଙ୍କର ଅଧ୍ୟକ୍ଷତାତି ହୋଇଥିବା ବୈଠକର ସୂଚନା ଅନୁସାରେ ଜିଲ୍ଲାର ମତଦାତାଙ୍କ ସୁବିଧା ଲାଗି 29 ନୂଆ ବୁଥ୍ ଗଠନ ଆଉ 6 ମତଦାନ କେନ୍ଦ୍ର ଜାଗା ବଦଲାବାର ଲାଗି ଜିଲ୍ଲା ପ୍ରଶାସନ ତରଫ ଦିଆଯାଇଥିବା ପ୍ରସ୍ତାବକେ ଭାରତୀୟ ନିର୍ବାଚନ ଆୟୋଗ ଅନୁମୋଦନ କରିଛନ୍। ଏହି ପଦକ୍ଷେପ ଜରିଏ ଭୋଟ୍ ସମିଆଥି ମତଦାନ କେନ୍ଦ୍ରର ଭିଡ଼ କମ୍ବାର ସହିତ ଦୂରିଆ ଭିଲ୍ କମ୍ ହେବା। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟନୁ ଭିଲ୍ ଜିଲ୍ଲାପାଳ ବିଭୂତିଭୂଷଣ ନାୟକଙ୍କର ଅଧ୍ୟକ୍ଷତାଥି ଏ ବାବଦ ଗୋଟିଏ ବୈଠକ ଆଜି ହୋଇଯାଇଛି। ଜିଲ୍ଲାନୁ ଗଠନ ହୋଇଥିବାର 51 ନୂଆ ମତଦାନ କେନ୍ଦ୍ର ଆଉ ଇତାର ସୁବିଧା ବାବଦେ ବୈଠକଥି ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ ବାଦୀ ପଞ୍ଚାୟତନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାବଦେ ଜୁହାର କାର୍ଯ୍ୟକ୍ରମ ଜରିଏ ଲୋକ ସଚେତନ କରାଯାଉଛି। ପ୍ରଧାନମନ୍ତ୍ରୀ ଆବାସ ଘର ପାଇକରି ନିର୍ମାଣ କାମ ନାଇକ ସାରିଥିବା ଲୋକ ତୁର୍ତ୍ତି ଘର ବନେଇକରି ଅତକା ସାହାଯ୍ୟ ପାଇବାରକେ ଆହ୍ୱାନ ଦିଆଯାଇଛି। ରାଜ୍ୟକେ ଉତ୍ତର ପଶ୍ଚିମ ଦିଗୁ ଶୁଖା ଥଣ୍ଡା ପବନ ଆସୁଥିବାରୁ ରାତିର ତାପମାତ୍ରା କମ୍ ହେବାରକେ ଲାଗିଛି। ଆଏବା 7 ଦିନ ତକ୍ ପାକ୍ ଏନ୍ତା ରହିବା। ଆଏବା 24 ଘଣ୍ଟା ଭିତରେ ଝାରସୁଗୁଡ଼ା, ସୁନ୍ଦରଗଡ଼ ଆର୍ ଅନୁଗୁଳନୁ ଜବର ଥଣ୍ଡା ହେବା। ସୁନ୍ଦରଗଡ଼ ଆଉ କନ୍ଧମାଳନୁ ବହୁଳିଆ କୁହୁଡ଼ି ଆଉ କୋରାପୁଟ କଳାହାଣ୍ଡିନୁ ହାଲ୍କାନୁ ମଧ୍ୟମ ଧରଣର କୁହୁଡ଼ି ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। କଳାକୃତି ଜରିଆ ଭିନ୍ ଭିନ୍ ସଂସ୍କୃତି ସାଙ୍ଗେ ମୁନୁଷ ଯୋଡ଼ି ହୋଇଥିସି କହିଲେ ରାଷ୍ଟ୍ରପତି। 48 ଜଣଙ୍କୁ ପ୍ରଦାନ କଲେ ଜାତୀୟ ହସ୍ତଶିଳ୍ପ ପୁରସ୍କାର। ସପ୍ତଦଶ ବିଧାନସଭାର ଶୀତ ଅଧିବେଶନ ଆଜି ହେଲା ଶେଷ। ରାଇଜେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ର 150 ବଛର ପୂର୍ତ୍ତି ଅବସରରେ ବଛର ସାରା ହେବା କାର୍ଯ୍ୟକ୍ରମ। ଆଉର୍ କଟକ ବାରବାଟୀ ଷ୍ଟାଡିୟମ୍ରୁ ମୂଲ ହେଲା ଭାରତ ଆଉ ଦକ୍ଷିଣ ଆଫ୍ରିକା ଭିତରେ ଟି20 କ୍ରିକେଟ୍ ମ୍ୟାଚ୍। ଆଜିର ଆଞ୍ଚଳିକ ଖବର ଏଣୁ ଶେଷ ହେଲା। ଜୁହାର।